କପାଳେ ବାଜିଲା ରୁଧିର ପଡ଼ିଲା ଝରି ନଦିଶିଲା ତାଙ୍କୁ କେଉଁ ଦିଗେ କିଛି ତୁରି ତେଲ ଗାମ କଷି ଓହ୍ଲାଇ ପଡ଼ି ସେ ଅଶ୍ୱରୁ ଅଧୀରେ ପଥ ପରେ ଗଲେ ବସି ଓହ୍ଲାଇ ପଡ଼ିଲେ ସୈନ ସାମନ୍ତ ମନ୍ତ୍ରୀ ପରିଷଦ ଜନ ନସ୍ଫୁରିଲା କଥା କାହାରି ବଦନୁ ସବୁରି କାତର ମନ କ୍ରୋଧେ ଚୌପାସେ ଚାହିଁ ଗରଜିଲେ ମନ୍ତ୍ରୀ କିଏ ସେ ଦୁର୍ମତି ଧରି ଆଣ ତାକୁ ଯାଇ ଯଦି ଗଲେ ସୈନ୍ୟ ବିଲ ବନସ୍ତରେ ଖୋଜିଲେ କୋପରେ ଅତି ତୋଟା ଗହଳରୁ ନାରୀଟିଏ ଧରି ଆଣିଲେ ରାଜନକତି ଆଣିଲେ ରାଜନକତି ଯାଇଛି ତା କୋରଡ଼ରେ ଆଖି ବହି ପଡ଼େ ଅଶ୍ରୁ ଜଳ ଫୁଙ୍କି ଦେଲେ କାହିଁ ଉଡ଼ିଯିବ ତାର କୁଟାଖିଅ କର ବଳ କେଡ଼େ ତୋ ସାହସ କହିଲେ ସଚିବ ନିଆଁରେ କରିଲୁ ଖେଳା ଚିହ୍ନି ନାହୁଁ କିରେ ରାଜା ରାଣ ଜିତେ ମାରିଲୁ ତାହାଙ୍କୁ ଢେଲା ସ୍ତରେ ଅତି କହିଲା ନାରୀଟି ଶୁଣ ମୋ ଗୁହାରି ଥରେ ତିନି ଦିନ ହେଲା ଉପାସେ ପିଲା ମୋ ଗଡ଼ଇ କତରା ପରେ ମାଗି ଯାଚି ବୋଲି ପାଇଲିନି କାହିଁ ଖୁଦ ମଳୁ ଖରୁ ଆସିଥିଲି ଧାଇଁ ଏ ଘୋର ବନସ୍ତେ ଫଳମୂଳ ନେବାସେ ଫିଙ୍ଗିଲି ଟେକା ମୁଁ ଫଳକୁ ଗଛରେ ସିଏ ତ ହେଲା ମୋ କାଳ ଫଳରେ ନ ବାଜି ରାଜା କପାଳରେ ଲେଖିଲା ରକତ ଗାର ରକତ ଗାର ଏ ନୁହଇ ମାଲ ଏ ତ ମୋ ମଥାର ଟିକା ରଣଜିତା ସିଂହ କହିଲେ ଆବେଗେ ଦେଲୁ ମୋତେ ମହାଶିକ୍ଷା ଆଜି ମୁଁ ବୃଥା ରାଜପଣ ସିନା ପ୍ରଜା ଯେବେ ମରେ ପଲ୍ଲୀପୁରେ କାହିଁ ଅନ୍ନ ମୁଠି କରବିନା ଏ ଦେଶର ଶିଶୁ ଏ ଦେଶର ମା ଅସହାୟ ଯେବେ ଟଳେ ମୋହଠାରୁ ବଳି ଅପରାଧୀ ଆଉ କିଏ ଅଛି ମହି ତଳେ କିଏ ଅଛି ମହି ତଳେ କିବା ବିଚାର ରୀତି ଦୋଷ କରି ପ୍ରଜା ପାଏ ନାହିଁ ଦଣ୍ଡ ଦୋଷୀ ହୁଏ ନରପତି କ୍ଷଣ ପରେ ପୁଣି ବୀର ରଣ तीर्थ कहिले मंत्री रे चाही जणा अतुरीते मो राज्य रे अछि अनाहारे किए काही जन्म भूमि उन्नत राखी बसीरा देह देह शक्ति संचार पाई कि धरी हाते मो अस्त्र दियो ए नारी को जेते पार धन जेते पार न वस्त्र